यद्यो से अल्प बयस पिता राजगादी आरोह करते केतक संतान पिता होते तथापि सी जगत त्याग कर चल जाइए जेहेतु ये जगत त्याग कर आसी जाता तेणु मृत्यु तक अपेक्षा कर रही से मृत्यु प्रति भूखेप करपरिकी से शरीर में सशरीर में एक दिव्य विमान आरोह कर सीधा सख विष्णुलोक गमन करते से नारद मन संघलाभ कर मुखर गंगवा भगवान दिव्य लीला कहानी श्रवण करवा हेतु ये सौभाग्य प्राप्त होते तेणु ये भगवान कथा मैत्रि विद्युन प्रश्न अवतार करने जाऊँगी समय भगवान कथार महात्म्य शुणुंपूर्व सब कही जे ये मृत्यु पाश विषाक नहीं मृत्यु पाशु ଜଣକୁ ମୁକ୍ତ କରିଦେବ। ଏ ଭଗବାନ କଥା, ଭଗବାନ କଥା ଏଭଳି ଶକ୍ତିଶାଳୀ। ତେଣୁ ବିଦୁର କାଳେ ଚିନ୍ତା କରିବେ ତାର କ'ଣ ପ୍ରମାଣ ଅଛି, ତେଣୁ ସେଥିପାଇଁ ଏ ଶ୍ଳୋକରେ ସେ କହୁଛନ୍ତି, ଜୟା ଉତ୍ତାନପାଦ ପୁତ୍ର ହୋ। ଉତ୍ତାନପାଦ ତାଙ୍କ ଦୁଇ ପୁତ୍ର ଥିଲେ, ଧ୍ରୁବ ଏବଂ ଉତ୍ତମ। ଏମାନଙ୍କ ବିଷୟରେ ଭାଗବତ ଚତୁର୍ଦ୍ଦଶ ସ୍କନ୍ଧରେ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଧ୍ରୁବ ଯିଏ ହେଉଛନ୍ତି ଜ୍ୟେଷ୍ଠ ପୁତ୍ର, ସେଇ ଉତ୍ତାନପାଦଙ୍କ ପୁତ୍ର ମୁନିନା ଗିଦ୍ୟାର ଗଭ, ତେଣୁ ଛୋଟ ପିଲା ଥିଲେ, ତାଙ୍କର ମା ଯେଉଁ ରହିଛନ୍ତି ସୁମିତି, କିନ୍ତୁ ଉତ୍ତାନପାଦଙ୍କର ଆଉ ଜଣେ ପତ୍ନୀ ସୁରୁଚି, ସେ ରାଜାଙ୍କର ବହୁତ ପ୍ରିୟା, ତେଣୁ ତାଙ୍କର ପୁତ୍ର ଉତ୍ତମକୁ ସେ ବହୁତ ଆଦର କରୁଥିଲେ। ଏମିତିକି ଥରେ ଯେତେବେଳେ ତାଙ୍କର ସେ ଉଚ୍ଚ ଆସନ ଉପରେ ବସି ସେ ପୁତ୍ରକୁ ଧରିଛନ୍ତି, କନିଷ୍ଠ ପୁତ୍ରକୁ ଧରିଛନ୍ତି, ଧ୍ରୁବ ମାତ୍ର 5 ବର୍ଷର ବାଳକ ସେତେବେଳେ ଥିଲା, ତେଣୁ ସିଏ ମଧ୍ୟ ଚାହୁଁଥିଲା ପିତାଙ୍କ କୋଳରେ ବସିବା ପାଇଁ। କିନ୍ତୁ ତାଙ୍କର ଯେ ବିମାତା ସୁରୁଚି, ଏ ତାଙ୍କୁ ବହୁତ କଠୋର କଥା କହିଥିଲେ, ନା ତୁମେ ବସିପାରିବ ନାହିଁ, କାହିଁକି ବସିପାରିବ ନାହିଁ, ନା ତୁମେ ମୋର ଗର୍ଭରେ ଆସିନ। ଭାଗବତ ଚତୁର୍ଥ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ସେସବୁ ବିଷୟରେ, ଯେ ଆରାଧ୍ୟ ଭଗବାନଙ୍କର ଆରାଧନା କରିବ ଯଦି ତୁମେ ଯଦି ଗର୍ଭିତ୍ୱ ସାଧାତ୍ମାନ ଯଦିଚ୍ଛେ ସେ ଉପାସନ ତପସ୍ୟା ଆରାଧ୍ୟ ପୁରୁଷନ୍ ତସୈବାନ ପ୍ରୟଣମୀ। ଭଗବାନଙ୍କର ଆରାଧନା କରିବାକୁ ପଡ଼ିବ, ତପସ୍ୟା କରିବାକୁ ପଡ଼ିବ, ଆରାଧନା କରିବାକୁ ପଡ଼ିବ, ତାଙ୍କର କୃପାରୁ ଯଦି ତୁମେ ମୋର ଗର୍ଭରେ ଆସିବ, ଅର୍ଥାତ୍ ତୁମେ ଏ ଶରୀର ତ୍ୟାଗ କର, ତୁମେ ମୃତ୍ୟୁବରଣ କର। ସେ ଜାଣିନଥିଲେ ଯେ ମୃତ୍ୟୁକୁ ଜୟ କରିଯିବେ, ଯେମିତି ଅନ୍ୟ ପିଲାମାନେ ମୃତ୍ୟୁବରଣ କରୁଛନ୍ତି, ସେ ତାଙ୍କର ବିମା ତାଙ୍କର ତାଙ୍କର କ'ଣ ତାଙ୍କର ଯେଉଁ ରହିଛନ୍ତି ଯା ତାଙ୍କର ପୁତ୍ରକୁ ମୃତ୍ୟୁ କାମନା କରୁଥିଲେ, କିନ୍ତୁ ତାଙ୍କର ନିଜର ପୁତ୍ର ଉତ୍ତମ ଅନ୍ତିମରେ ମୃତ୍ୟୁବରଣ କଲା। ତେଣୁ ସେ କହିଲେ ତପସ୍ୟା ଆରାଧ ପୁରୁଷଙ୍କ ସେଇ ଭାବନ ଗ୍ରହଣ ପାଇଁ ସେଇ ଭଗବାନଙ୍କର ଅନୁଗ୍ରହ ହେଲେ ତୁମେ ଏ ଶରୀର ତ୍ୟାଗ କଲା ପରେ ମୃତ୍ୟୁବରଣ କଲା ପରେ ମୋର ଗର୍ଭକୁ ଯଦି ଆସିବ ତାହେଲେ ତୁମେ ପିତାଙ୍କର ଆସନରେ ବସିପାରିବ। ତେଣୁ ଏହିଭଳି ଭାବରେ ଯଦି କଠୋର କଥା କହିଥିଲେ ସେତେବେଳେ ଧ୍ରୁବ ବହୁତ କ୍ରୋଧ ପ୍ରକାଶ କରିଥିଲେ। କ୍ଷତ୍ରିୟ ସନ୍ତାନ ସେ ବହୁତ ରଜଗୁଣ ରହିଛି, ରଜଗୁଣ କାମ ଏସ କ୍ରୋଧ ଏସ ରଜଗୁଣ ସଦ୍ଭବ, କାମ କ୍ରୋଧ ଇତ୍ୟାଦି ରଜଗୁଣରେ ଆସେ, ତେଣୁ ରଜଗୁଣରେ ତାଙ୍କର ଆଧିକ୍ୟ ଥିଲା, ତେଣୁ ବହୁତ କ୍ରୋଧ ପ୍ରକାଶ କରିଛନ୍ତି ଯଦିଓ ଛୋଟ ବାଳକ। କିନ୍ତୁ ତାଙ୍କର ମା ଯେତେବେଳେ କହିଲେ, ସେମିତି କହିଲେ, ଏ ପୁତ୍ର ତୋର ବିମାତା ଯାହା କହିଲେ, ଯଦିଓ ସେ ତତେ ଭାରି କଠୋର ଲାଗୁଛି କଥା, କିନ୍ତୁ ସେ ଯାହା କହିଛନ୍ତି ନିର୍ଭୟ ସବୁ ଠିକ୍ କଥା କହିଛନ୍ତି, କିଛି ଭୁଲ କଥା କହିନାହାନ୍ତି। ସେଇ ଭଗବାନଙ୍କୁ ଯଦି ସନ୍ତୁଷ୍ଟ କରିପାରିବ ତାହେଲେ ତୁମର ସମସ୍ତ କାମନା ପୂର୍ଣ୍ଣ ହେବ, ନା ସେ ଭଗବାନ କିଏ କେଉଁଠି ଅଛନ୍ତି, ମୁଁ ତାକୁ ପ୍ରାର୍ଥନା କରିବି, ନା ମୁଁ ତ ଜାଣିନି, କିନ୍ତୁ ମୁଁ ଶୁଣିଛି ମୁନି ଋଷିମାନେ ଯାଆନ୍ତି ବଣକୁ ଯାଆନ୍ତି ଭଗବାନଙ୍କର ଆରାଧନା କରିବା ପାଇଁ। ତେଣୁ ସେ 5 ବର୍ଷର ବାଳକ ହେଲେ ମଧ୍ୟ ସେ ରାଜ ସେ ଉଆସ ତ୍ୟାଗ କରି ପଳେଇଗଲେ, ଛୋଟ ପିଲା ପଳେଇଯାଇଛନ୍ତି, ଭଗବାନ କିଏ ଜାଣିନାହାନ୍ତି। କିନ୍ତୁ ଜଣେ ଯେତେବେଳେ ଭଗବାନଙ୍କର ଅନ୍ୱେଷଣରେ ଯାଆନ୍ତି, ଯେ ଯଥା ମାନଙ୍କର ବୁଝନ୍ତି ତାଙ୍କ ସ୍ଥିତି ଭଜାମି ଭଗବଦ୍ଗୀତାରେ ଚତୁର୍ଥ ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି, ଯିଏ ମୋର ଯେଭଳି ଭାବରେ ଶରୀରରେ ଆସିବ ମୁଁ ତାକୁ ସେଇଭଳି ଭାବରେ ପୁରସ୍କୃତ କରିବି। ତେଣୁ ଭଗବାନ ଯେତେବେଳେ ଦେଖିଲେ ଧ୍ରୁବ ମୋତେ ପାଇବା ପାଇଁ ଚାହୁଁଛି, ତେଣୁ ଭଗବାନ ଏଣେ ଗୁରୁଙ୍କୁ ପ୍ରେରଣ କଲେ, ନାରଦ ମୁନିଙ୍କୁ ପ୍ରେରଣ କଲେ। ତେଣୁ ନାରଦ ମୁନି ଆସି ପହଞ୍ଚିଗଲେ, ପ୍ରେରଣ କରିକି ମାନେ ତାଙ୍କୁ କହିଲେନି, ଯାହା ନାରଦ ମୁନି ଡାକିକି କହିଲେନି, ହୃଦୟରେ ସବୁ ଜ୍ଞାନ ଦେଇଦେଉଛନ୍ତି, ହୃଦୟରେ ତାଙ୍କ ପ୍ରେରଣା ଆସୁଛି। ତେଣୁ ନାରଦ ମୁନି ଆସି ପହଞ୍ଚିଗଲେ ଛୋଟ ବାଳକ ପାଖରେ, କହିଲେ ଧ୍ରୁବ ତୁମେ କୁଆଡ଼େ ଯାଉଛ, ଛୋଟ ପିଲା ଏପଟେ କୁଆଡ଼େ ଯାଉଛ, ରାସ୍ତା ବୁଲିଗଲ କି, ତୁମ ରାଜ୍ୟର ରାସ୍ତା ବୁଲିକି ଜାଣିପାରିନ କି। ନା ମୁଁ ଭଗବାନଙ୍କର ଆରାଧନା କରିବା ପାଇଁ ଚାହୁଁଛି, ନା କ'ଣ ପାଇଁ ନା ଏଭଳି ଭାବରେ ମୋତେ ମାତା ବହୁତ କଠୋର କଥା କହିଲେ, ବହୁତ ଅପମାନ କଲେ, ମୋ ପିତାଙ୍କ କୋଳରେ ବସିବା ପାଇଁ ଆଲୋକ କଲେ, ଅନୁମତି ଦେଲେ ନାହିଁ। ନା ତୁମେ ଛୋଟ ପିଲା, ତୁମର ମାନ ଅପମାନ କ'ଣ? ଯେଉଁମାନେ ତୁମର ସାନ ଭାଇ ଉତ୍ତମ, ତୁମର ପିତାଙ୍କ କୋଳରେ ବସି ତା ପାଇଁ କାହିଁକି ତୁମେ ଇର୍ଷା କରୁଛ? ଯେଉଁମାନେ ତୁମଠାରୁ ଉନ୍ନତ ସ୍ତରରେ ଅଛନ୍ତି ସେମାନଙ୍କୁ ଗୁଣାଧିକାର ମଧ୍ୟ ମିଳୁଛି, ସେ ଯେଉଁମାନେ ତୁମର ଅଧିକ ଗୁଣ ବୋଲି ଭାବୁଛ ତାଙ୍କୁ ଦେଖିଲେ ତାଙ୍କୁ ଈର୍ଷା କର ନା, ତାଙ୍କୁ ଆନନ୍ଦ, ତାଙ୍କୁ ଦେଖିଲେ ଆନନ୍ଦ ମୋଦନ କରୁଛି। ସେ ଅନୁଗ୍ରସନ ଗୁଣାଧମା, ଯେଉଁମାନେ ତୁମର ନିମ୍ନ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ତାଙ୍କୁ ଥଟ୍ଟା ପରିହାସ କର ନା, ତାଙ୍କୁ କୃପା କର। ଏବଂ ମୈତ୍ରୀ ସମାନା ତ ନୁଛେ, ତୁମ ସମାନ ସ୍ତରରେ ଯେଉଁମାନେ ଅଛନ୍ତି ତାଙ୍କ ସହିତ ଯଦି ମିତ୍ରତା କରିବ ନ ତାହେଲେ ଅଭିଜ୍ଞତି, ତୁମେ ଏଭଳି ଯେଉଁ ବର୍ତ୍ତମାନ ଅବସ୍ଥାରେ ରହିଛ, ଯେଉଁ କ୍ରୋଧ ପ୍ରକାଶ କରୁଛ, ଏଭଳି କ୍ରୋଧ ତୁମର ଆସିବ ନାହିଁ। ପ୍ରଭୁପାଦ ମହାରାଜ ଶୋକର ଭାଷାରେ କହୁଛନ୍ତି, ଏନ୍ଭି, ଡିରାଇଜନ୍ ଆଣ୍ଡ ପ୍ରାଇଡ଼, ଏଇ ତିନୋଟି ଜିନିଷ ଆମର ମାଟେରିଆଲ ଟ୍ରିବୁଲେସନ୍ ବହୁତ ଜଗତରେ ଆମେ ଯେଉଁ ଦୁଃଖ ପାଉଛେ ତା'ର କାରଣ ହେଉଛି ଏଇଟା। ଆମଠୁ ଯେଉଁମାନେ ଟିକେ ଉନ୍ନତରେ ଅଛନ୍ତି ତାଙ୍କୁ ଦେଖିଲେ ଆମର ଈର୍ଷା ଆସୁଛି, କିନ୍ତୁ ପ୍ରକୃତିରେ ଆମେ ତାଙ୍କୁ ଦେଖିଲେ ଆନନ୍ଦିତ ହେବା କଥା। ଆମର ଯେଉଁମାନେ ନିଚ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ଥଟ୍ଟା କରୁଛେ, ତାଙ୍କୁ ପରିହାସ କରୁଛେ, ଡିରାଇଡ୍ କରୁଛେ, କିନ୍ତୁ ତାଙ୍କୁ ଆମେ କୃପା କରିବା କଥା। ଏବଂ ଆମ ସହିତ ଯେଉଁମାନେ ସମାନ ସ୍ତରରେ ଅଛନ୍ତି ତାଙ୍କୁ ପ୍ରାଇଡ଼, ତାଙ୍କ ସହିତ ଆମେ ଗର୍ବ କରିବା କଥା ନୁହଁ, ତାଙ୍କ ସହିତ ମିତ୍ରତା ସ୍ଥାପନ କରିବା କଥା। ତେଣୁକରି ଯେଉଁଟା କରିବା କଥା ଆମେ ସେଇଟା କରୁନେ, ସେଥିପାଇଁ ଆମେ ଦୁଃଖରେ ଦୁଃଖ ପ୍ରାପ୍ତ ହେଉଛେ। ତେଣୁ ନାରଦଙ୍କ ଘରେ ତୁମେ ଛୋଟ ପିଲା, ତୁମର ମାନ ଅପମାନ କ'ଣ? ଚାଲ ମୁଁ ତୁମକୁ ବସେଇଦେବି ତୁମ ପିତାଙ୍କ କୋଳରେ ପାଇକରି, ବ୍ୟସ୍ତ ହେବା ଦରକାର ନାହିଁ, ଆସ। ନା ନା ନା, ମୁଁ ଭଗବାନଙ୍କୁ ମୋତେ ଯଦି ଆପଣ ଦେଇପାରିବେ, ଭଗବାନଙ୍କ ବିଷୟରେ ଯଦି ଜ୍ଞାନ ଦେଇପାରିବେ ଦିଅନ୍ତୁ, ନହେଲେ ମୁଁ ଭଗବାନଙ୍କ ଶରଣରେ ଯିବି। ତେଣୁ ଏଇ ଯେଉଁ ଧ୍ରୁବ, ଏ ନିଶ୍ଚିନ୍ତତା, ଧ୍ରୁବ ଅର୍ଥ ନିଶ୍ଚିନ୍ତ, ଧ୍ରୁବ ଭଗବତ ଗୀତା ଅନ୍ତିମରେ ଭଗବାନ କହିବେ, ସଞ୍ଜୟ କହିବେ, ଧ୍ରୁବାନିତିର ମତିର ମମ, ଜଣେ ଯେତେବେଳେ ଭଗବାନଙ୍କର ଯତ୍ର ଯୋଗେଶ୍ୱର କୃଷ୍ଣ, ଯେଉଁଠି ଭଗବାନ ଅଛନ୍ତି, ଯିଏକି ଯୋଗେଶ୍ୱର ସମସ୍ତ ଯୋଗର ସେ ଈଶ୍ୱର, ଯତ୍ର ପାର୍ଥ ଧନୁର୍ଧନ, ଯେଉଁଠି ଭଗବାନଙ୍କ ଭକ୍ତ ଅଛନ୍ତି, ପାର୍ଥ ଭଳି ଭକ୍ତମାନେ ଅଛନ୍ତି, ସେଠି ନିଶ୍ଚିନ୍ତ ଭାବରେ ଶ୍ରୀ ବା ସେଠି ସମସ୍ତ କିଛି ସୌନ୍ଦର୍ଯ୍ୟ ବା ସମ୍ପତ୍ତି ବିଜୟ, ସେ ନିଶ୍ଚିନ୍ତ ଭାବରେ ବିଜୟ ପ୍ରାପ୍ତ ହେବେ। ଏବଂ ତତ୍ର ଶ୍ରୀ ବିଜୟ ଭୂତି, ସମସ୍ତ ବିଭୂତି, ସମସ୍ତ ଅଦ୍ଭୁତ ଐଶ୍ୱର୍ଯ୍ୟ ସେମାନେ ପ୍ରାପ୍ତ ହେବେ, ବିଭୂତି ଅଦ୍ଭୁତ ଶକ୍ତି ସେମାନେ ପ୍ରାପ୍ତ ହେବେ। ଏବଂ ନୀତି, ଧ୍ରୁବା ନୀତି, ନୀତି ମଧ୍ୟ ସେମାନଙ୍କ ପାଖରେ ରହିବ। ଏ ଧ୍ରୁବ ମାନେ ନିଶ୍ଚିନ୍ତ ଭାବରେ ସମସ୍ତଙ୍କ ପାଖରେ ରହିବ, ସବୁବେଳେ ପାଇଁ ରହିବ। ଏ ଧ୍ରୁବ ଶବ୍ଦର ଅର୍ଥ ହେଉଛି ଏଇଟା। ତେଣୁ ଧ୍ରୁବ ସେଭଳି ଭାବରେ ନିଶ୍ଚିନ୍ତ ହୋଇଯାଇଥିଲେ, ମୁଁ ଭଗବାନଙ୍କ ଶରଣରେ ଯିବି, ମୁଁ ଏଭଳି କାମନା କରିବି, ମୋର ପିତା ଉତ୍ତାନପାଦ କି ରାଜ୍ୟ ପ୍ରାପ୍ତ ହୋଇଛନ୍ତି, ତାଙ୍କର ଉତ୍ତାନପାଦଙ୍କ ପିତା ଯିଏକି ସ୍ୱୟଂଭୁ ମନୁ, ସେ କି ରାଜ୍ୟ ପ୍ରାପ୍ତ ହୋଇଛନ୍ତି, ତାଙ୍କର ପିତା ଯିଏକି ବ୍ରହ୍ମା, ସେ କି ରାଜ୍ୟ ପ୍ରାପ୍ତ ହୋଇଛନ୍ତି, ଚଉଦ ଭୁବନ। ମୁଁ ଆଠ ବଡ଼ ରାଜ୍ୟ ମୋର ଦରକାର, 2000 ସ୍କୋୟାର ଫିଟ୍ ଲ୍ୟାଣ୍ଡ ଦରକାର ନାହିଁ, ଭୁବନେଶ୍ୱରରେ ବିରାଟ ବଡ଼ ରାଜ୍ୟ ଦରକାର। ଏଭଳି ଭାବେ ମନସ୍କାମନା କରିଛନ୍ତି ଛୋଟ ପିଲା, ମନସ୍କାମନା କରିଛନ୍ତି। ନାହେଲେ ଗୁରୁ ଯେତେବେଳେ ଦେଖିଲେ କହିଲେ, ପ୍ରକୃତରେ ଏ ଗୁରୁଙ୍କର ପରୀକ୍ଷା, ଗୁରୁ ଶିଷ୍ୟକୁ ପରୀକ୍ଷା କରିବେ, ଶିଷ୍ୟ ଗୁରୁଙ୍କୁ ପରୀକ୍ଷା କରିବେ, ସେଥିପାଇଁ ଆମର ଇସ୍କନରେ ରଖାହେଇଛି ଗୋଟେ ବର୍ଷ। ଜଣେ ଆମେ ଅବଶ୍ୟ ଶିଷ୍ୟର ଗୁରୁଙ୍କର ପରୀକ୍ଷା କରିବାର ତାଙ୍କର ଶକ୍ତି ନାହିଁ, କିନ୍ତୁ ଯଦି ସେ ଭଗବାନଙ୍କ ଉପରେ ନିର୍ଭର କରିବେ ତାହେଲେ ସେ ନିଶ୍ଚିତ ଭାବରେ ଜଣେ ଉପଯୁକ୍ତ ଗୁରୁ ପ୍ରାପ୍ତ ହେବେ। ପ୍ରଭୁପାଦ ମହାରାଜଙ୍କୁ ପ୍ରଶ୍ନ ପଚାରିଥିଲେ, ଯେଉଁମାନେ ଭଣ୍ଡ ଗୁରୁ ପ୍ରାପ୍ତ ହେଉଛନ୍ତି ସେମାନେ କାହିଁକି ସେମିତି ଭଣ୍ଡ ଗୁରୁ ପାଉଛନ୍ତି? ନା ସେମାନେ ଚାହୁଁଛନ୍ତି ଠକିବା ପାଇଁ, ତେଣୁ ଭଗବାନ ସେଭଳି ଭାବରେ ବ୍ୟବସ୍ଥା କରୁଛନ୍ତି। ଯେଉଁମାନେ ସିନ୍ସିୟରି ଚାହିଁବେ ଜଣେ ଉପଯୁକ୍ତ ଗୁରୁ, ଭଗବାନ ତାଙ୍କୁ ଉପଯୁକ୍ତ ଗୁରୁ ପ୍ରଦାନ କରିବେ। ତେଣୁ ନାରଦମୁନି କହିଲେ, ଧ୍ରୁବଙ୍କର ଯେଉଁ ନିଷ୍ଠା ରହିଛି, ଧ୍ରୁବଙ୍କର ଯେଉଁ ନିଶ୍ଚିନ୍ତତା ରହିଛି, ସେଥିରେ ଖୁସି ହୋଇଗଲେ। ତେଣୁ ତାଙ୍କୁ ସେ ମନ୍ତ୍ର ଦେଲେ, ଧ୍ରୁବ ତୁମେ ଏଇ ଭଗବାନଙ୍କର ଏଇ ମନ୍ତ୍ର ପାଠ କରିବ, ଓଂ ନମୋ ଭଗବତୀ ବାସୁଦେବାୟ। ଏଇଭଳି ଭାବରେ କହି ଭଗବାନଙ୍କର ରୂପ ଗୁଣ ଇତ୍ୟାଦି ସବୁ ବର୍ଣ୍ଣନା କଲେ, କେମିତି ଭଗବାନଙ୍କର ଆରାଧନା କରାଯିବ ସେ ସବୁ ବିଷୟରେ କହିଲେ। ତେଣୁ ସେହି କଥା କୁହାଯାଉଛି ଏଠି, ମୁନିନାମ ଗୀତୟା ରୋଗ ମୁନି ଯେ ନାରଦ ମୁନି ଯେଉଁ କହିଥିଲେ ଅର୍ଭକ ଛୋଟ ବର୍ଷ ଛୋଟ ପିଲା 5 ବର୍ଷ ବାଳକୁ କହିଥିଲେ, ଛୋଟ ପିଲା ହେଲେ ମଧ୍ୟ ଜଣେ ଭକ୍ତି କରିପାରିବେ। ଭକ୍ତି ଏଭଳି ବସ୍ତୁ, ଜ୍ଞାନ ଜଣେ ଛୋଟ ପିଲା କରିପାରିବ ନାହିଁ, ଅଷ୍ଟାଙ୍ଗ ଯୋଗ ଜଣେ କରିପାରିବ ନାହିଁ, ବା କର୍ମ ମାର୍ଗ ଯେଉଁ ଯଜ୍ଞ ଇତ୍ୟାଦି ରହିଛି ଛୋଟ ପିଲା କରିପାରିବ ନାହିଁ। କିନ୍ତୁ ଭକ୍ତି ହେଉଛି ଅହେତୁକି, ସେ କୌଣସି କଣ୍ଡିସନ ଗ୍ରହଣ ଦରକାର ନାହିଁ ଭକ୍ତି ପାଇଁ, ଅହେତୁକି ଅପ୍ରତିହତା। ଛୋଟ ପିଲା କ'ଣ ଗର୍ଭରେ ବାଳକ ରହିକରି ମଧ୍ୟ, ପ୍ରହ୍ଲାଦ ଗର୍ଭରେ ରହିକରି ମଧ୍ୟ ସେ ଭକ୍ତି ଆଚରଣ କରିଥିଲେ। ଇଏ ଛୋଟ ପିଲା 5 ବର୍ଷ ବାଳକ ଧ୍ରୁବ, ସିଏ ମଧ୍ୟ ଏ ଭକ୍ତିକୁ ଆଚରଣ କରିଥିଲେ। ଯୁବକ ବୟସରେ ଲୋକମାନେ ଭଗବାନଙ୍କ ବିଷୟରେ ଜଣେ ଜାଣିବା ପାଇଁ ଚାହୁଁନାହାନ୍ତି, ସେମାନେ ଏଇ ସିନେମା ଇତ୍ୟାଦି ଦେଖିକି ବହୁତ ଆନନ୍ଦ ଉପଭୋଗ କରିବା ପାଇଁ ଚାହୁଁଛନ୍ତି ଯୁବକ ଅବସ୍ଥାରେ। କିନ୍ତୁ ଯୁବକ ଅବସ୍ଥାରେ ମଧ୍ୟ ଜଣେ ଭକ୍ତି କରିପାରିବେ। ବାର୍ଦ୍ଧକ୍ୟ ଅବସ୍ଥାରେ କାନକୁ ଶୁଭୁନି, ଆଖିକୁ ଦୁଶୁନି, ଜଣେ କିଛି କରିପାରିବ ନାହିଁ। କିନ୍ତୁ ଭକ୍ତି ମଧ୍ୟ ବାର୍ଦ୍ଧକ୍ୟ ଅବସ୍ଥାରେ ଯଯାତି ମହାରାଜ ଆଚରଣ କରିଥିଲେ। ଏମିତିକି ମୃତ୍ୟୁ ସମୟରେ ଜଣେ କପଭାତ କରୁଥାଉ, କଣ୍ଠ ଅବରୋଧ ହୋଇଯିବ, ମସ୍ତିଷ୍କ ଠିକ୍ ଭାବରେ ନଥିବ, ଠିକ୍ ଭାବରେ ରହିକି ଥିବ, ତା'ର ସାମ୍ୟ ଅବସ୍ଥା ନଥିବ, କିନ୍ତୁ ତଥାପି ଅଜାମିଳ ମୃତ୍ୟୁ ସମୟରେ ମଧ୍ୟ ଭଗବାନଙ୍କ ଭକ୍ତିକୁ ଆଚରଣ କରିଥିଲେ। ତେଣୁ ଏ ଭକ୍ତି ହେଉଛି ଏଭଳି ଯେକୌଣସି ସ୍ତରରେ ମଧ୍ୟ ସର୍ବତ୍ର ସର୍ବଦା ସବୁଠାରେ ଏବଂ ସବୁ ସମୟରେ ଏହି ଭକ୍ତିକୁ ଆଚରଣ କରାଯାଇପାରିବ। ତେଣୁ ଧ୍ରୁବ ନିଶ୍ଚିନ୍ତ କରିଦେଲେ, ଗୁରୁଦେବ ଯାହା କହିଲେ, ଗୁରୁଦେବ କହିଲେ ତୁମର କାମ ଅକାମ ସର୍ବକାମ ମୁଖ୍ୟ କାମ ଉଦାର ଧି, ତୁମର କୌଣସି କାମନା ନଥାଉ ବା ସମସ୍ତ କାମନା ଥାଉ ବା ମୁକ୍ତି କାମନା ଥାଉ, ଯଦି ଜଣେ ଭଗବାନଙ୍କର ଆରାଧନା କରିବେ ତାହେଲେ ତାଙ୍କର କାମନା ପୂର୍ଣ୍ଣ ହେବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଏଇଭଳି ଭାବରେ ନାରଦ ମୁନି ଗୀତେୟା ଅର୍ଭକ ଅର୍ଭକ ଛୋଟ ପିଲା ତାକୁ ଯେତେବେଳେ ଏହି କଥା କହିଲେ, ଭଗବାନଙ୍କ ବିଷୟରେ କହିଲେ, ଧ୍ରୁବ ନିଶ୍ଚିନ୍ତ କରିଦେଲେ ନିଶ୍ଚିନ୍ତ ଭାବରେ ଭଗବାନଙ୍କ ଶରଣରେ ଯିବି, ତାଙ୍କର ଆରାଧନା କରିବି। ତେଣୁ ସେ ଚାଲିଲେ ମଧୁବନକୁ ଚାଲିଲେ, ଯେଉଁ ମଧୁବନରେ 6 ମାସ ରହି ସେ ଭଗବାନଙ୍କୁ ପ୍ରାପ୍ତ ହୋଇଗଲେ। 6 ମାସ ବହୁତ ତୀବ୍ର ତପସ୍ୟା କରିଛନ୍ତି, ତାଙ୍କର ଗୁରୁ ନାରଦ ମୁନି ଯେଉଁଭଳି ଭାବରେ କହିଥିଲେ ସେଇଭଳି ଭାବରେ ସେ ଆରାଧନା କରିଛନ୍ତି। ବର୍ତ୍ତମାନ ମଧ୍ୟ ସେ ସ୍ଥାନ ରହିଛି, ବୃନ୍ଦାବନ ପରିକ୍ରମା କଲେ ମଧୁବନରେ ସେ ରହିଛି, ଧ୍ରୁବ ଟିଲା ବୋଲି କୁହାଯାଉଛି, ଗୋଟେ ଉଚ୍ଚା ସ୍ଥାନ ରହିଛି ଧ୍ରୁବ ଟିଲା। ସେଇଠି ସେ ଆରାଧନା କରିଥିଲେ, ଭଗବାନ 6 ମାସରେ ଆବିର୍ଭାବ ହୋଇଗଲେ। କିନ୍ତୁ ଧ୍ରୁବ ଯଦିଓ ସେ ଭଗବାନଙ୍କୁ ଆରାଧନା କରିଥିଲେ, କିନ୍ତୁ ତାଙ୍କର ଭୌତିକ କାମନା ଥିଲା, ଯେଉଁଥିପାଇଁ ଭଗବାନଙ୍କୁ ଦେଖିକରି ମଧ୍ୟ, ଭଗବାନ ପ୍ରାପ୍ତ ହୋଇକରି ମଧ୍ୟ ସେ ଭଗବାନଙ୍କୁ ଚାହୁଁନଥିଲେ। ପ୍ରଭୁ ମୋର ଦରକାର ନାହିଁ କିଛି, ଭଗବାନ କହିଲେ ଧ୍ରୁବ କ'ଣ ତୁମେ ଚାହୁଁଛ, ନା ପ୍ରଭୁ ମୋର କିଛି ଦରକାର ନାହିଁ। ସ୍ଥାନ ବିଳାସୀ ତପସ୍ୱୀ ସ୍ତୋହମ୍ ତ୍ୱାମ୍ ପ୍ରାପ୍ତବାନ ଦେବ ମହେନ୍ଦ୍ର ବୋୟମ୍ କାଚନ ବିଚିନ୍ନନ୍ ଅପି ଦିବ୍ୟରତ୍ନ ସ୍ୱାମୀ କୃତାର୍ଥସ୍ମିନ୍ ବରଂ ନ ଯାଚେ। ହରିଭକ୍ତି ଶ୍ରୀଦୟରେ ବର୍ଣ୍ଣନା କରାଯାଇଛି, ଧ୍ରୁବ ଯଦିଓ ଚାହୁଁଥିଲେ ବିରାଟ ବଡ଼ ରାଜ୍ୟ, ଏଭଳି ରାଜ୍ୟ ଯେଉଁ ରାଜ୍ୟକୁ ଆମେ କଳ୍ପନା କରିପାରିବା ନାହିଁ। ଆମେ ଯଦି ଭୁବନେଶ୍ୱର 2000 ସ୍କୋୟାର ଫୁଟ୍ ଜାଗା ହେଇଗଲା ଆମେ ସେଥିରେ ଖୁସି, କିନ୍ତୁ ଧ୍ରୁବ ଚାହୁଁଥିଲେ ଏତେ ବିରାଟ ରାଜ୍ୟ। କିନ୍ତୁ ଭଗବାନଙ୍କୁ ଯେତେବେଳେ ପ୍ରାପ୍ତ ହେଲେ ସେତେବେଳେ ତାଙ୍କୁ ଏ ରାଜ୍ୟଟା କିଭଳି ଲାଗୁଛି ନା, କାଚନ ବିଚିନ୍ନ, କେତେ କ'ଣ କାଚ, ଯେଉଁ କାଚର କିଛି ମୂଲ୍ୟ ନାହିଁ, କାଚ ଫୋପଡ଼ା ହେଇଥିଲେ କେହି ଯାଉନାହାନ୍ତି ସେଠି ସେ ସ୍ଥାନକୁ, ସେଇଭଳି ତାଙ୍କୁ ଲାଗୁଛି ଏତେ ବିରାଟ ରାଜ୍ୟ ତାକୁ ସେଇଭଳି। କାଚନ ବିଚିନ୍ନ ଅପି ଦିବ୍ୟରତ୍ନ, ଏ ଯେଉଁ ଭୌତିକ କାମନା ତୁଳନାରେ ଜଣେ ଭଗବାନଙ୍କୁ ଜଣେ ପ୍ରାପ୍ତ ହେଉଛି ମାନେ ଦିବ୍ୟ ରତ୍ନ ପ୍ରାପ୍ତ ହେଉଛି। କାଚର କ'ଣ ମୂଲ୍ୟ ରହିଛି କିଏ ପଚାରିବ, କାଚରକୁ ଦିବ୍ୟ ରତ୍ନକୁ ପ୍ରାପ୍ତ ହେଲେ ସେ କାଚକୁ କିଏ ପଚାରିବ। ସେଇଭଳି ଭାବରେ ଧ୍ରୁବ ବର୍ତ୍ତମାନ ଅନୁଭବ କରୁଛନ୍ତି, ପ୍ରଭୁ ମୋର କିଛି ଦରକାର ନାହିଁ, ମୁଁ ଆପଣଙ୍କୁ ପ୍ରାପ୍ତ ହେଲି, ମୋର ଆଉ କୌଣସି ବରଂ ନ ଯାଉଛି, ମୋର କୌଣସି ବର ଆବଶ୍ୟକତା ନାହିଁ ପ୍ରଭୁ। କିନ୍ତୁ ଯେହେତୁ ତାଙ୍କର ସେ କାମନାଟି ଥିଲା, ସେଥିପାଇଁ ଭଗବାନ ଧ୍ରୁବ ଲୋକ ପ୍ରଦାନ କଲେ, ଯେଉଁ ଧ୍ରୁବ ଲୋକ ଏଠି କୁହାଯାଉଛି ହରେ ପଦମ, ଭଗବାନଙ୍କର ଧାମ ବଳି, ବୈକୁଣ୍ଠ ଧାମ ବଳି ସେ ଧ୍ରୁବ ଲୋକ। ସମସ୍ତ ଋଷି ଯେଉଁ ରହିଛି, ସପ୍ତର୍ଷି ରହିଛନ୍ତି, ସେମାନେ ସମସ୍ତେ ପରିକ୍ରମା କରୁଛନ୍ତି, ସେଇ ଧ୍ରୁବ ଲୋକ ପରିକ୍ରମା କରୁଛନ୍ତି। ଏବଂ ଆପଣ ଗଲେ ସମୁଦ୍ରରେ ରାତିରେ ଜାହାଜ ଅଛି, ଜାହାଜରେ ଯେଉଁମାନେ ଯାଉଛନ୍ତି ସେମାନେ ଧ୍ରୁବ ତାରାକୁ ଲକ୍ଷ୍ୟ କରି ସେ ତାଙ୍କର ଧ୍ରୁବ ତାରାକୁ, ଧ୍ରୁବ ମ୍ୟାଗ୍ନେଟ୍ ହେଉଛି ଉତ୍ତର, ଉତ୍ତର ଦିଗରେ ସେଇଟା ରହିଛି, ତେଣୁ ସେହି ଅନୁସାରେ ସେମାନେ ତାଙ୍କର ରାସ୍ତା ନିର୍ଣ୍ଣୟ କରନ୍ତି। ଧ୍ରୁବ ଲୋକ ବର୍ତ୍ତମାନ ମଧ୍ୟ ଧ୍ରୁବ ସେଇଠି ରହୁଛନ୍ତି। ଧ୍ରୁବ ଲୋକେ ଯେଉଁ ରହିଛି ଅଷ୍ଟପ୍ରହର ଶତନାମରେ ବର୍ଣ୍ଣନା କରାଯାଇଛି, ଧ୍ରୁବ ଲୋକ ଭଗବାନଙ୍କର ଯେଉଁ ଧ୍ରୁବ ଲୋକ ରହିଛି ଭଗବତ ଧାମ ଭଳି, ସେଠି ଭଗବାନଙ୍କର ସେମାନେ ସମସ୍ତେ ଆରାଧନା କରୁଛନ୍ତି। ସେ ହରି ପଦମ ଧ୍ରୁବ, ତେଣୁ ଭଗବାନ କହିଲେ ଧ୍ରୁବ ତୁମେ ନ ଚାଚିଲେ ମଧ୍ୟ ନ ଚାହିଁଲେ ମଧ୍ୟ ତୁମ ପାଇଁ ମୁଁ ଧ୍ରୁବ ଲୋକ ତିଆରି କରିଦେଇଛି, ଯେତେବେଳେ ତୁମେ କାମନା କରିଥିଲ ସେତେବେଳେ ମୁଁ ତିଆରି କରିଦେଇଛି। ତୁମେ ବର୍ତ୍ତମାନ 36,000 ବର୍ଷ ରାଜଶାସନ କରିବ, ତୁମ ପିତାଙ୍କ ପରେ ତୁମେ 36,000 ବର୍ଷ ରାଜଶାସନ କରିବ ଏବଂ ତାପରେ ତୁମେ ସେହି ଧ୍ରୁବ ଲୋକକୁ ଯିବ, ଏହା କହି ଭଗବାନ ଚାଲିଗଲେ। ତେଣୁ ଧ୍ରୁବ ଯଦିଓ ଭଗବାନ ପ୍ରାପ୍ତ ହେଲେ କିନ୍ତୁ ମନ ଦୁଃଖରେ ଫେରୁଛନ୍ତି, ତେଣୁ ତାଙ୍କର ପିତା ମାତା ମାତା ସମସ୍ତେ ଆସି ଆନନ୍ଦରେ ତାଙ୍କୁ ଅଭ୍ୟର୍ଥନା କରୁଛନ୍ତି ଏବଂ ତାଙ୍କର ପିତା ଦତ୍ତାନ ପାଦ ପୁତ୍ରକୁ ପ୍ରାପ୍ତ ହୋଇ ତାଙ୍କୁ ଆଲିଙ୍ଗନ କରୁଛନ୍ତି। ତାଙ୍କୁ ଲାଗୁଛି ଯେ ମୁଁ ଭଗବାନଙ୍କ ସ୍ପର୍ଶ ପ୍ରାପ୍ତ ହେଉଛି, କାରଣ ଧ୍ରୁବ ଭଗବାନଙ୍କର ଦର୍ଶନ କରିଛନ୍ତି, ଯେଉଁ ରହିଛନ୍ତି ଦେବଉତୀ ସେ କଥା କହୁଛନ୍ତି, ଭଗବାନଙ୍କୁ ଗୋଟେ ସ୍ତୁତିରେ କହୁଛନ୍ତି। କି ପୁନଃ ଦର୍ଶନାର୍ ଯେଉଁ ଭାଗବତ ତୃତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସେ କହୁଛନ୍ତି ଯେ ଯନ୍ନାମ ଧ୍ୟେୟ ଶ୍ରବଣାମ କୀର୍ତ୍ତନାଥ ଯତ୍ ପ୍ରଣାଥ ଯତ୍ ସ୍ମରଣାଥ କ୍ୱଚିତ୍ ସ୍ୱାଦପି ସଦ୍ୟ ଶ୍ରବଣାୟ କଳ୍ପତେ ଉତ ପୁନସ୍ତେ ଭଗବନ ଦର୍ଶନାର୍। ଏ ପ୍ରଭୁ ତାଙ୍କର ପୁତ୍ର କପ୍ରଦେ କିନ୍ତୁ ମା ଦେବତୀ କହୁଛନ୍ତି ପ୍ରଭୁ ଯତ୍ ଯାହାଙ୍କର ନାମ କୀର୍ତ୍ତନ ମାଧ୍ୟମରେ ବା ଯାହାଙ୍କର ସ୍ମରଣ ମାଧ୍ୟମରେ ଯାହାଙ୍କର ଉପାସନା ମାଧ୍ୟମରେ ଯାହାଙ୍କର ଆରାଧନା ମାଧ୍ୟମରେ ଜଣେ ସ୍ୱାଦପି ସଦ୍ୟ ଶ୍ରବଣାୟ କଳ୍ପତେ ସ୍ୱାଦ କୁକୁର ଭୋଜି ଚଣ୍ଡାଳ ମଧ୍ୟ ଜଣେ ଯଜ୍ଞ କରିବା ପାଇଁ ଉପଯୁକ୍ତ ହୋଇଯିବେ, ଅର୍ଥାତ୍ ଯେଉଁ ରହିଛି ପ୍ରାରବ୍ଧ କର୍ମର ଫଳରେ ସେ ମୁକ୍ତ ହୋଇଯିବେ। କି ପୁନଃ ସେ ଭଗବାନ ଦର୍ଶନା, ଆଉ ତାଙ୍କ କଥା କ'ଣ କହିବା, ଯିଏ ଆପଣ ଦର୍ଶନ କରୁଛନ୍ତି ଦେବହୂତୀ ଭଗବାନ ଦର୍ଶନ କରୁଛନ୍ତି ନା, ତେଣୁ ତାଙ୍କୁ ସେଇଭଳି ଭାବରେ ଚିନ୍ତା ହେଉଛି, ସେ ସ୍ତୁତି କରୁଛନ୍ତି ଭଗବାନଙ୍କର। ତେଣୁ ଧ୍ରୁବ ଆଜି ଭଗବାନ ଦର୍ଶନ କରିଛନ୍ତି, ତେଣୁ ଧ୍ରୁବଙ୍କୁ ଦର୍ଶନ କରି ଧ୍ରୁବଙ୍କୁ ଆଲିଙ୍ଗନ କରି ତାଙ୍କର ପିତା ଉତ୍ତାନପା ଭଗବାନଙ୍କ ଦର୍ଶନ କରିବା ବେଳେ ତାଙ୍କୁ ଲାଗୁଛି, ଭଗବାନଙ୍କୁ ସାନ୍ନିଧ୍ୟ ଲାଭ କରିବା ବେଳେ ତାଙ୍କୁ ଲାଗୁଛି। ତେଣୁ ଏ ସରିଲା ପରେ ସେ ପୁତ୍ରକୁ ରାଜ୍ୟଶାସନ ଦେଇ, ଛୋଟ ପିଲା ଥିଲେ କିନ୍ତୁ ତାଙ୍କୁ ରାଜ୍ୟ ସିଂହାସନରେ ଆରମ୍ଭ କରି ସେ ଚାଲିଗଲେ, ସନ୍ୟାସ ନେଇ ଚାଲିଗଲେ, ତେଣୁ ସେ ମଧ୍ୟ ଭଗବାନ ପ୍ରାପ୍ତ ହୋଇଗଲେ। ବର୍ଣ୍ଣନା କରି ଦଶମ ସ୍କନ୍ଧ ଆମର କେଉଁଠି ରହିଛି, ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନା ସପ୍ତମ ଅଧ୍ୟାୟରେ ତାଙ୍କ କଥା ବର୍ଣ୍ଣନା କରାଯାଇଛି, ସେ ମଧ୍ୟ ଭଗବାନ ପ୍ରାପ୍ତ ହୋଇଛନ୍ତି। ତେଣୁ ତାପରେ ତାଙ୍କର ଭାଇ ଯେଉଁ ଉତ୍ତମ ସେ ଯାଇଥିଲେ ଥରେ ଶିକାର କରିବା ପାଇଁ ଯାଇଥିଲେ, ଶିକାର ସମୟରେ ଯକ୍ଷମାନେ ତାଙ୍କୁ ହତ୍ୟା କରିଦେଇଛନ୍ତି। ଏ କଥା ଶୁଣି ଉତ୍ତମଙ୍କର ମା ଯେ ସୁନୀତି ଇଏ ଶୁଣୁଛି ସେ ଶରୀରତ୍ୟାଗ କରିଦେଇଛନ୍ତି, ଯାଉଥିଲେ ଖୋଜିବା ପାଇଁ ଯାଉଥିଲେ, ଜଙ୍ଗଲରେ ନିଆଁ ଲାଗିଗଲା, ସେ ମୃତ୍ୟୁବରଣ କଲେ ଏବଂ ଧ୍ରୁବ ଗଲେ ଯକ୍ଷମାନଙ୍କ ସହ ଯୁଦ୍ଧ କରିଛନ୍ତି। ଏସବୁ ବହୁତ କଥା ଧ୍ରୁବ ବିଷୟରେ ବର୍ଣ୍ଣନା କରାଯିବ, ଚତୁର୍ଥ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ନବମ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି ସେସବୁ କଥା। ତେଣୁ ଅନ୍ତିମରେ 36,000 ବର୍ଷ ରାଜ୍ୟଶାସନ କଲା ପରେ ଧ୍ରୁବ ତାଙ୍କର ପୁତ୍ର ଉତ୍କଳକୁ ରାଜ୍ୟ ପ୍ରଦାନ କରି ସେ ସନ୍ନ୍ୟାସ ଗ୍ରହଣ କରି ଆସିଗଲେ, ହରିଦ୍ୱାରକୁ ଆସିଗଲେ ଏବଂ ସେଇଠି ଭଗବାନଙ୍କ ଆରାଧନା କଲେ। ତେଣୁ ଆରାଧନା କଲା ପରେ ସେହି ସମୟରେ ଭଗବାନ ଗୋଟେ ବିମାନରେ ପଠାଉଛନ୍ତି ସୁନନ୍ଦା ଆଦି ତାଙ୍କର ପାର୍ଶ୍ୱମାନେ ପଠାଉଛନ୍ତି, ବର୍ଣ୍ଣନା କରାଯାଏ ସୁନନ୍ଦା ଆଦି ପାର୍ଶ୍ୱମାନେ ନନ୍ଦ ସୁନନ୍ଦ ଇତ୍ୟାଦି ପାର୍ଶ୍ୱମାନେ ସବୁ ଆସିଛନ୍ତି। ତେଣୁ ସେମାନେ କହୁଛନ୍ତି ଏ ଧ୍ରୁବ ତୁମେ ଯେତେବେଳେ ଛୋଟ ପିଲା ଥିଲ ତୁମେ ସେତେବେଳେ ଭଗବାନଙ୍କୁ ପ୍ରାପ୍ତ ହୋଇଥିଲ, ତେଣୁ ଭଗବାନ ଏଇ ପଠାଇଛନ୍ତି, ବିମାନ ପଠାଇଛନ୍ତି, ତୁମେ ଆସ ଏଇ ବିମାନରେ ତୁମର ତୁମ ପାଇଁ ରହିଛି ବୈକୁଣ୍ଠ ଲୋକ ରହିଛି ସେଠି ଯିବ। ତେଣୁ ଧ୍ରୁବ ମହାରାଜ ସେ ସ୍ନାନ ଇତ୍ୟାଦି ସାରି ସମସ୍ତଙ୍କୁ ପ୍ରଣାମ କରି ଯେତେବେଳେ ଚିନ୍ତା କରୁଛନ୍ତି ଏଇ ବିମାନକୁ ଉଠିବେ ପାହାଚ ନାହିଁ ବିମାନରେ ବା କେମିତି ଉଠିବେ ଚିନ୍ତା କରୁଛନ୍ତି, ସେଇଥିପାଇଁ ମୃତ୍ୟୁ ଆସି ପହଞ୍ଚିଗଲେ। ମୃତ୍ୟୁ କୃତୈବ ମୂର୍ଦ୍ଧ୍ନି ଆନ୍ଦ୍ରିମ୍, ମୃତ୍ୟୁ ସ୍ୱୟଂ ନେଇ ମୂର୍ତ୍ତି ଗ୍ରହଣ କରି ଆସି ପହଞ୍ଚିଗଲେ। ପ୍ରଭୁ ତୁମେ କିଏ? ଦିବମ୍ବାର ପଚାରୁଛନ୍ତି, ନା ମୁଁ ହେଉଛି ମୃତ୍ୟୁ, ଏ ଭୌତିକ ଜଗତରେ ମତ୍ୟ ମଣ୍ଡଳ ଦେହ ଭାଇ ଦେବତା ହେଲେ ବି ମରେଇ ଆପଣଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିବ, କାରଣ ଏ ଭୌତିକ ଜଗତରେ ଆପଣ ଆସିଛନ୍ତି। ଯାହାତ ସେଇ ଧ୍ରୁବ ମୃତ୍ୟୁ, ଜଣେ ଜନ୍ମ ହେଇଛି ମାନେ ମୃତ୍ୟୁବରଣ କରିବାକୁ ପଡ଼ିବ। ଧ୍ରୁବ କହିଲେ ଠିକ୍ ଅଛି, ତଦୋତ୍ଥାନ ପଦ ପୁତ୍ର ଦଶ ଅନ୍ତକମ ଆଗତମ ଆଗତ ଚତୁର୍ଥ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ନା ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଦେଖିଲେ ମୃତ୍ୟୁ ଆସିଛନ୍ତି, ଟିକେ ଠିକ୍ ଅଛି ତୁମେ ମୋତେ ଗ୍ରହଣ କର, ତେଣୁ ମୃତ୍ୟୁ ତାଙ୍କର ମଥାକୁ ନୁହେଁ ଦେଇଛନ୍ତି। ତେଣୁ କହିଲେ ମୃତ୍ୟୁ ମୋଦ୍ମି ପଦମ ତତ୍ତ୍ୱା ଆରୁ ଉହା ଅଦ୍ଭୁତ ଗୃହ, ସେ ଅଦ୍ଭୁତ ଗୃହ ସେ ବିମାନକୁ ଆରୋହଣ କଲେ କିଭଳି ମୃତ୍ୟୁ ଉପରେ ମସ୍ତକ ପ୍ରଦାନ କରିକି ସେ ଯାଇଛନ୍ତି। ସେ ଶରୀର ତ୍ୟାଗ କରିନାହାନ୍ତି, ସେ ଶରୀର ତାଙ୍କର ଚିତ୍ ଶରୀର ହୋଇଯାଇଛି। ଭଗବାନଙ୍କୁ ଚିତ୍ ଅଚିତ ଅବସ୍ଥାକୁ ଅଚିତ ବସ୍ତୁକୁ ଚିତ୍ ବସ୍ତୁରେ ପରିଣତ କରିବା ପାଇଁ ବହୁତ କଷ୍ଟ ଲାଗିବ ନାହିଁ। ଏ ସବୁକିଛି ଭଗବାନଙ୍କର, ବିଶ୍ୱାସନ ଇଦମ୍ ସର୍ବମ୍ ସବୁକିଛି ଭଗବାନଙ୍କର। ତେଣୁ ଏ ଭୌତିକ ଜଗତ ମଧ୍ୟ ଭଗବାନ ଚାହିଁଲେ ଏହି ଚିତ୍ ଜଗତରେ ପରିଣତ କରିପାରିବେ। ତେଣୁ ଧ୍ରୁବଙ୍କ ଶରୀର ଆଉ ଭୌତିକ ହେଇକି ରହିନାହିଁ, ଧ୍ରୁବଙ୍କ ଶରୀର ଚିତ୍ ହେଇଯାଇଛି। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଯେମିତି ଗୋଟେ ଲୁହା, ଲୁହା ଖଣ୍ଡକୁ ଯଦି ଆମେ ଅଗ୍ନିରେ ପକାଇବା ଆସ୍ତେ ଆସ୍ତେ ସେ ମଧ୍ୟ ଅଗ୍ନିତ୍ୱ ପ୍ରାପ୍ତ ହେବ। ସେ ଲୁହାରେ ମଧ୍ୟ ଯାହା ଗୋଟେ ଜିନିଷ ପକାଇଦେଲେ ସେ ଜଳେଇଦେବ, ସେ ଲୁହା ମଧ୍ୟ ଅଗ୍ନିତ୍ୱ ପ୍ରାପ୍ତ ହୋଇପାରିବ। ସେହିଭଳି ଭାବରେ ଆମେ ଯେତେବେଳେ ଭଗବାନଙ୍କର ଆରାଧନା କରୁଛେ ଆମେ ଭଗବତ ଭାବ ପ୍ରାପ୍ତ ହେବା, ଯେଉଁ ଆଉ ଶରୀର ଆଉ ଭୌତିକ ଶରୀରରେ ରହିବ ନାହିଁ, ସେ ଶରୀର ମଧ୍ୟ ଆଧ୍ୟାତ୍ମିକ ଶରୀର ହୋଇଯିବ, ଚିତ୍ ଶରୀର ହୋଇଯିବ। ଭଗବାନ ଯେଉଁଭଳି ଶରୀର ସଚ୍ଚିଦାନନ୍ଦ ବିଗ୍ରହ, ସେହିଭଳି ଭାବରେ ଶରୀର ଆମେ ପ୍ରାପ୍ତ ହେବା। ତେଣୁ ମୃତ୍ୟୁ ପୃଥିବ ମୂର୍ଦ୍ଧିମ ଆଙ୍ଘ୍ରିମ ଆରୋଗ ହରେ ପଦମ। ତେଣୁ ଏହିଭଳି ଭାବରେ ଧ୍ରୁବ ମହାରାଜ ଏ ଭଗବାନଙ୍କର ଆରାଧନା କରି ମୁନିଙ୍କ ନାରଦ ମୁନିଠାରୁ ଶ୍ରବଣ କରି ଭଗବାନଙ୍କ ଆରାଧନା କରିଥିଲେ, ଆରାଧନା କରି ସେ ମଧ୍ୟ ଏହି ମୃତ୍ୟୁ ପାଶରୁ ମୁକ୍ତ ହୋଇଯାଇଛନ୍ତି। ଅନେକ ପ୍ରମାଣ ରହିଛି, ଖାଲି ଧ୍ରୁବଙ୍କ ପ୍ରମାଣ ଖାଲି ନାହିଁ, ଅନେକ ପ୍ରମାଣ ରହିଛି, କିନ୍ତୁ ଧ୍ରୁବଙ୍କ ପ୍ରମାଣ ହେଉଛି ବିଲକ୍ଷଣ। କାହିଁକି ନା ସେ ସ୍ୱ ଶରୀରରେ ସେ ଭଗବତ ଧାମକୁ ଯାଇଛନ୍ତି ବା ଧ୍ରୁବ ଲୋକକୁ ଯାଇଛନ୍ତି। ତେଣୁ ମୃତ୍ୟୁମାନେ କହୁଛନ୍ତି, ମୃତ୍ୟୁମାନେ କହୁଛନ୍ତି ଯେ ଏହିଭଳି ଭାବରେ ଜୟ ତାନ ପଦ ପୁତ୍ର ମୁନିନା ଗୀତାର୍ଭକ ମୁନି ନାରଦ ମୁନି ଏଟାକୁ କହିଥିଲେ। ତେଣୁ ଯେତେବେଳେ ଯାଉଛନ୍ତି ଧ୍ରୁବ ତାଙ୍କ ବିମାନରେ ଚଢ଼ିକି ଯାଉଛନ୍ତି, ସେତେବେଳେ ସେ ତାଙ୍କ ମାଆଙ୍କ କଥା ଚିନ୍ତା କରୁଛନ୍ତି। ମୋର ମା ଯିଏକି ସୁନୀତି, ସେ କହିଥିଲେ ମୋତେ ଭଗବାନଙ୍କର ଆରାଧନା କରିବା ପାଇଁ, ଆଜି ମୁଁ ଏଇ ବୈକୁଣ୍ଠ ଲୋକକୁ ଯାଉଛି ବିମାନରେ, ମୋର ମାଆଙ୍କୁ ଛାଡ଼ି କେମିତି ଯିବି ଏ କଥା ଚିନ୍ତା କରୁଛନ୍ତି। ତେଣୁ ନନ୍ଦ ସୁନନ୍ଦ ଇତ୍ୟାଦି ଭଗବାନ ପାର୍ଷଦ, ଭଗବାନ ହେଉଛନ୍ତି ଅନ୍ତର୍ଯ୍ୟାମୀ, ଆମର ହୃଦୟ କଥା ସେ ଜାଣନ୍ତି। ତେଣୁ ଭଗବାନ ପାର୍ଷଦମାନେ ମଧ୍ୟ ଜାଣିପାରିଲେ ଧ୍ରୁବଙ୍କ ମନର କଥା, କହିଲେ ଧ୍ରୁବ ଦେଖ ଆଗରେ ନା କ'ଣ ଦେଖୁନି, ଗୋଟେ ବିମାନ ଯାଉଛି ନା ହଁ, ସେଥିରେ ତୁମ ମାଆ ଯାଉଛନ୍ତି ପୁରା, ସେଥିରେ ତୁମ ମାଆ ଯାଉଛନ୍ତି, ବ୍ୟସ୍ତ ହେବା ଦରକାର ନାହିଁ, ଭଗବାନ ସବୁ ବ୍ୟବସ୍ଥା କରିଦେଇଛନ୍ତି। ତେଣୁ ଏଇ ଦୁଇଟି ବିମାନରେ ଯେତେବେଳେ ଯାଉଛନ୍ତି ଧ୍ରୁବ ଏବଂ ତାଙ୍କର ମାଆ, ଦୁଇଟି ଅଲଗା ଅଲଗା ବିମାନରେ ଯାଉଛନ୍ତି। ସେ ସମୟରେ ଧ୍ରୁବ ଲୋକର ଯେଉଁମାନେ ଧ୍ରୁବଙ୍କର ଯେଉଁମାନେ ଶରଣରେ ଅଛନ୍ତି ସେମାନେ ମଧ୍ୟ ସେଇ ଲୋକକୁ ଯାଇଛନ୍ତି। ଧ୍ରୁବ ଲୋକେ ରହିଛି ଅଷ୍ଟଶହ ସତ ନାମରେ ବର୍ଣ୍ଣନା କରାଯାଉଛି, ଗୀତ ବୋଲା ହେଉଛି ଧ୍ରୁବ ଲୋକେ ବୋଲେ ଧ୍ରୁବ ସାରଥି ନା କ'ଣ ସବୁ ଗୋଟେ ଭଗବାନଙ୍କର ନାମରେ ସେଠି ରହିଛି, ଧ୍ରୁବ ଲୋକରେ ସବୁ ରହିଛନ୍ତି, ଧ୍ରୁବ ଲୋକ ବର୍ଣ୍ଣନା ରହିଛି। ତେଣୁ ଏ କଥା ନାରଦ ମୁନି ପ୍ରଚେତାମାନଙ୍କ ସଭାରେ ଭଗବାନଙ୍କ ଯେତେବେଳେ ଗୁଣଗାନ କରୁଥିଲେ ସେତେବେଳେ ଦେଖିଲେ ଧ୍ରୁବ ଯାଉଛନ୍ତି ବିମାନରେ, ଧ୍ରୁବଙ୍କୁ ସେ ଜ୍ଞାନ ପ୍ରଦାନ କରିଥିଲେ, ଆଜି ଧ୍ରୁବ ବିମାନରେ ଯାଉଛନ୍ତି, ନାରଦ ମୁନି ଦେଖିକି କୃତିକୃତ ହେଇଯାଉଛନ୍ତି। ସେ ଭଗବାନଙ୍କର ଗୁଣଗାନ କରୁଥିଲେ ସେତେବେଳେ ଧ୍ରୁବଙ୍କର ଗୁଣଗାନ ନିଜର ନିଜ ଶିଷ୍ୟଙ୍କର ଗୁଣଗାନ କରୁଛନ୍ତି। ଯଦି ଉତ୍ତାନ ପାଦ ପୁତ୍ର ଚତୁଷ୍କନ୍ଧ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଏ ସେଇଟା, ଯେ ନୂନଂ ସୁନିତେ ପତିଦେବତାୟା, ଏ ବାର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଆଠରୁ ବାର ଏ ପାଞ୍ଚଟି ଅଧ୍ୟାୟରେ ଧ୍ରୁବଚରିତ ବର୍ଣ୍ଣନା କରାଯାଇଛି। ତେଣୁ ନାରଦମୁନି ବୀଣାରେ ଭଗବାନଙ୍କର ଗୁଣଗାନ କରୁଥିଲେ, ଆଜି ତାଙ୍କର ଶିଷ୍ୟ ଧ୍ରୁବଙ୍କର ଗୁଣଗାନ କରୁଛନ୍ତି। ନୂନଂ ସୁନିତେ ପତିଦେବତାୟା ତପ ପ୍ରଭାବଶ ସୁତଶ ତାଙ୍ଗତିମ ଦୃଷ୍ଟ୍ୱା ଭୁଜା ପାୟା ନ ବିଭେଦବାଦିନ ନୈବାଧିଗତ ପ୍ରଭବନ୍ତି କିଂ ରୂପା।
ମୁନା ସୁନୀତି ସୁନୀତିଙ୍କର ପୁତ୍ର ପତିଦେବ ତାୟା ସେ ତାଙ୍କର ପତି ଯେଉଁ ତାଙ୍କୁ ଅବହେଳା କରିଥିଲେ ତଥାପି ତାଙ୍କର ପୁତ୍ର ଏଇ ଭଗବାନଙ୍କ ଆରାଧନା କରି ତପ ପ୍ରଭାବସ୍ୟ ସୁତସ୍ୟ ତା ଗତି ଏଇ ତାଙ୍କର ପ୍ରଭାବରେ ତପ ବହୁତ କଠିନ ତପସ୍ୟା କରିଥିଲେ ଛଅ ମାସରେ ଭଗବାନ ପ୍ରାପ୍ତ ହେଲେ ତିନି ଦିନ ତାପରେ ଛଅ ଦିନ ତାପରେ ନଅ ଦିନ ବାର ଦିନ କରି ଗୋଟେ ଥର ଲେଖାଁ ଖାଦ୍ୟ ଗ୍ରହଣ କରୁଥିଲେ ସେ ଖାଦ୍ୟ କ'ଣ ନାଇଁ ଏଇ ଯେଉଁ ରହିଛି ଫଳ ଇତ୍ୟାଦି ତାପରେ ତୃଣ ଇତ୍ୟାଦି ଖାଇ ଜୀବନ ଧାରଣ କଲେ ତାପରେ ଜଳ ପାନ କରି ଜୀବନ ଧାରଣ କଲେ ତାପରେ ବାୟୁ ଭକ୍ଷଣ କରି ଜୀବନ ଧାରଣ କଲେ ଏତେ କଠୋର ଉଗ୍ର ତପସ୍ୟା କରିଥିଲେ ତପ ପ୍ରଭାବସ୍ୟ ସୁତସ୍ୟ ତାଙ୍କ ଆଜି ଦେଖ ତାଙ୍କର ପୁତ୍ର କିଭଳି ଗତିପ୍ରାପ୍ତ ହେଉଛନ୍ତି ଦୁର୍ବଳକୁ ଯାଉଛନ୍ତି ନାଳମାନେ କୃତ୍ୟକୃତ ହେଇଯାଉଛନ୍ତି ପ୍ରଭୁପାଦ ମହାରାଜ କହୁଛନ୍ତି ଏଇଭଳି ଭାବରେ ଜଣେ ଯଦି ଜଣେ ତାଙ୍କର ଶିଷ୍ୟ ଏଇଭଳି ଭାବରେ ଯଦି ମୁକ୍ତ ହୋଇଯିବ ତାହେଲେ ସେ ମଧ୍ୟ ତାଙ୍କର କୃପାରୁ ସେ ମଧ୍ୟ ମୁକ୍ତ ହୋଇଯିବେ ଏଇଭଳି ଭାବରେ ସେ ପ୍ରଭୁପାଦ ମଧ୍ୟ କହିଛନ୍ତି ତେଣୁ ଦୁଷ୍ଟ ଅଭିପାୟନ ବେଦବାଦୀନ ବେଦବାଦୀମାନେ ଏହିସବୁ ଏହି ଗତିକୁ ପ୍ରାପ୍ତ ହୋଇପାରିନାହାନ୍ତି ନୈବାଦି ଗନ୍ତୁ ପ୍ରଭୁନ୍ତି କି ନୃପା ଏ ନୃପ ଏ ପ୍ରଚେତମାନେ କହୁଛନ୍ତି ନାରଦିନୀ ଏ ନୃପ ଏଇଭଳି ପ୍ରଭାବ ଏଇଭଳି ଯେଉଁ ପ୍ରାପ୍ତ ହୋଇଛନ୍ତି ସଫଳତା ଅନ୍ୟ ବେଦବାଦୀ ମଧ୍ୟ ପ୍ରାପ୍ତ ହୋଇପାରୁନାହାନ୍ତି ପ୍ରଚେତମାନଙ୍କ ସଭାରେ ନାରଦିନୀ ବୀଣା ଗାନ କରି ତାଙ୍କର ଶିଷ୍ୟ ଧ୍ରୁବଙ୍କର ଗୁଣଗାନ କରୁଛନ୍ତି ତେଣୁ ଏଇଭଳି ଭାବରେ ଧ୍ରୁବ ଚରିତ ଚତୁର୍ଥ ସ୍କନ୍ଧରେ ଅଷ୍ଟମ ଅଧ୍ୟାୟରୁ ବାର ଅଧ୍ୟାୟ ପର୍ଯ୍ୟନ୍ତ ପାଞ୍ଚଟି ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଏ ଧ୍ରୁବ ଚରିତ ଏଇଭଳି ଭାବରେ ଅନେକ ରହିଛି କେତୋଟି ଉଦାହରଣ ଦିଆଯାଇଛି ଭାଗବତରେ ଏଇ ଭଗବାନ କଥା ଶ୍ରବଣ କରି ବା ଭଗବାନଙ୍କ ଆରାଧନା କରି ଜଣେ ମୃତ୍ୟୁକୁ ପାର ହୋଇଯାଇଛନ୍ତି ଭଗବତ ଗୀତାରେ ଅର୍ଜୁନକୁ କହୁଛନ୍ତି ଭଗବାନ ତେର ଅଧ୍ୟାୟରେ ଅର୍ଜୁନ ଅନ୍ୟତ ଏବଂ ମଜାନତ ଶୁତ୍ୱା ନିବ ଉପାସତେ ତେ ବି ଚାନ୍ତି କରନ୍ତି ଏବ ମୃତ୍ୟୁଙ୍କୁ ଶ୍ରୁତି ପରାୟଣ ଯେଉଁମାନେ ଭଗବାନଙ୍କ ବିଷୟରେ ଜାଣିନାହାନ୍ତି କିଛି ଅସୁବିଧା ନାହିଁ ଯଦି ସେମାନେ ଜଣ ପାଖକୁ ଯିବେ ଯେ ଭଗବାନଙ୍କ ବିଷୟରେ ଜାଣନ୍ତି ତତ୍ତ୍ୱଦର୍ଶୀ ଜ୍ଞାନୀନ ତତ୍ତ୍ୱଦର୍ଶୀନ ତାଙ୍କଠାରୁ ଶ୍ରବଣ କରିବେ ଏବଂ ଶ୍ରବଣ କରି ଭଗବାନଙ୍କର ମୋର ଉପାସନା କରିବେ ଅନ୍ୟତ ଏବଂ ମଜାନତ ଶ୍ରୁତ ଅନ୍ୟ ବି ଉପାସ ଦେ ଜଣେ ଯେଉଁମାନେ ଜାଣିନାହାନ୍ତି ସେମାନେ ଯଦି ଜଣେ ଜ୍ଞାନୀ ବ୍ୟକ୍ତି ବା ତତ୍ତ୍ୱଦର୍ଶୀ ଜ୍ଞାନୀଙ୍କ ପାଖରୁ ସେ ଶ୍ରବଣ କରି ମୋର ଆରାଧନା କରିବେ ତେ ବି ଚାହାନ୍ତି ତରନ୍ତି ଏବ ସେମାନେ ମଧ୍ୟ ଏହି ମୃତ୍ୟୁକୁ ପାର ହୋଇଯିବେ ମୃତ୍ୟୁକୁ ପାର ହେବା ଏତେ ସହଜ ନୁହଁ କିନ୍ତୁ ମୃତ୍ୟୁକୁ ପାର ହୋଇଯିବେ ତେଣୁ ସେ କଥା ଏଠି କହୁଛନ୍ତି ମୈତ୍ରମୁନି ଯେ ମୃତ୍ୟୁ ପାସ ଅନେକ ଉଦାହରଣ ରହିଛି ଧ୍ରୁବର ଉଦାହରଣ ତାଙ୍କର ହଠାତ୍ ଆସିଗଲା ମନକୁ ତେଣୁ ସେ କହିଲେ ଧ୍ରୁବ ସ୍ୱ ଶରୀରରେ ମୃତ୍ୟୁ ମୂର୍ଦ୍ଧି ପଦମ ଦତ୍ତା ମୃତ୍ୟୁର ମଥା ଉପରେ ପାଦ ଦେଇକି ସେ ଗଲେ ତାଙ୍କର ବିମାନକୁ ଆରୋହଣ କଲେ ଜଣେ ଭକ୍ତ ଏହିଭଳି ଭାବରେ ମୃତ୍ୟୁକୁ ଅତି ସହଜରେ ପାର ହୋଇଯାଇପାରିବ କଷ୍ଟ ଲାଗିବନି ତାଙ୍କୁ ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଯେଉଁମାନେ ସମାସୁଦା ଯେ ପଦ ପଲ୍ଲବ ପ୍ଲବଂ ମହତ୍ ପଦମ ପୁଣ୍ୟ ଯଶୋ ମୁରାରେ ଭବାନ ବୋଧିର୍ବକ୍ଷ ପଦଂ ପରଂ ପଦଂ 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 ଯ ବିପଦାନ ତେଷାଂ ସମାସୁଦା ଯେଉଁମାନେ ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନେଇଛନ୍ତି ପଦପଲ୍ଲବ ପ୍ଲବଂ ଭଗବାନ ପାଦ ହେଉଛି ଗୋଟେ ନୌକା ଭଳି ପାଦ ପଦ୍ମ ଗୋଟେ ନୌକା ଭଳି ଯେଉଁମାନେ ସେଇ ପାଦ ପଦ୍ମ ଭଗବାନଙ୍କର ରାଧା ମଧୁମଙ୍କର ପାଦ ପଦ୍ମର ଅଳ୍ପକ ନୌକାରେ ଆଶ୍ରୟ ନେଇଛନ୍ତି ସମ୍ୟକ ରୂପରେ ଆଶ୍ରୟ ନେଇଛନ୍ତି ସମାସୁଦା ଯେ ପଦପଲ୍ଲବ ପ୍ଲବଂ ମହତ୍ ପଦମ ସେ ପଦର ମହତ୍ତ୍ୱ ହେଉଛି କ'ଣ ନା ମହତ୍ ବ୍ୟକ୍ତିମାନେ ମଧ୍ୟ ସେଇ ପାଦ ପଦ୍ମର ଆଶ୍ରୟ ନେଇଛନ୍ତି ମହତ୍ ପଦମ ପୁଣ୍ୟ ଯଶୋ ମୁରାରେ ସେ ହେଉଛନ୍ତି ମୁରାରୀ ମୁର ନାମକ ଅସୁରକୁ ସେ ହତ୍ୟା କରିଛନ୍ତି ତେଣୁ ଆମ ଭିତରେ ଯେତେ ସବୁ ଅସୁର ଅଛନ୍ତି କାମ କ୍ରୋଧ ଲୋଭ ମୋହ ମଦ ମାତୃଜୀ ଇତ୍ୟାଦି ଏ ଅସୁରମାନେ ମଧ୍ୟ ଭଗବାନ ହତ୍ୟା କରିବେ ସେଥିରେ କୌଣସି ସନ୍ଦେହ ନାହିଁ ସେଇ ମୁରାରୀ ବ୍ରହ୍ମା ତାଙ୍କ ସ୍ତୁତିରେ କହୁଛନ୍ତି ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ପ୍ରଭୁ ସମାସୁଦା ଯେ ପଦପଲ୍ଲବ ପ୍ରଭାମ ମହତ୍ ପଦମ ପୁଣ୍ୟ ଯଶୋ ମୁରାରେ ସେଇଠି ସମସ୍ତ ପାଦପଦ୍ମର ଆଶ୍ରୟ ନେଲେ ସବୁ ପୁଣ୍ୟ ଜଣେ ପ୍ରାପ୍ତ ହେବ ସମସ୍ତ ଯଶ ସେ ପ୍ରାପ୍ତ ହେବ ଏବଂ ପଦମ ବର୍ଷ ପଦମ ଏଇ ଭୌତିକ ଜଗତ ଯଦିଓ ବିରାଟ ବଡ଼ ସାଗର ତାକୁ ପାର ହେବା ବହୁତ କଷ୍ଟ କିନ୍ତୁ ଭଗବାନଙ୍କ ପାଦପଦ୍ମ ରୂପର ନୌକାରେ ଜଣେ ଆଶ୍ରୟ ନେଇଛନ୍ତି ମାନେ ତାଙ୍କୁ ଆଉ ବେଶୀ ସମୟ ଲାଗିବନି। ଗୋବତ୍ସା ପଦା ହେଇଯିବ, ସେଇଟା ବତ୍ସା ପଦା ହେଇଯିବ। ବତ୍ସ ମାନେ ଛୋଟ ବାଛୁରୀ, ସିଏ ଯେତେବେଳେ ଯାଉଛି ତାର ଖୁରାରେ ଗୋଟେ ଗାଢ଼ ହେଇଯାଉଛି ବର୍ଷା ଦିନେ, ସେଥିରେ ଯେଉଁ ଜଳ ରହୁଛି ସେ ଜଳକୁ ପାର ହେବା ପାଇଁ କ'ଣ କଷ୍ଟ କିଛି ଲାଗିବ? ତେଣୁ ଜଳ ପାର ହେଲା ବୋଲି କ'ଣ ଚିନ୍ତା କରିପାରିବ? ଅନାୟାସରେ ତୁମେ ପାର ହେଇଯାଇପାରିବ। ସେଇଭଳି ଭାବରେ ମୃତ୍ୟୁକୁ ଜଣେ ଅନାୟାସରେ ପାର ହେଇଯିବ, ଜଣେ ଯଦି କେବଳ ଭଗବାନଙ୍କର ଆଶ୍ରୟ ନେବେ, ଭଗବାନ କଥା ଶ୍ରବଣ କରିବେ। ଏଇଭଳି ଭାବରେ ଅନେକ ଉଦାହରଣ ରହିଛନ୍ତି, ମୈତ୍ରମୁନି କେବଳ ଏ ଧ୍ରୁବଙ୍କର ଉଦାହରଣ କହୁଛନ୍ତି। ମୃତ୍ୟୁ ମୃତ୍ୟୁ କୃତୈବ ମୂର୍ଣ୍ଣି ଅଗ୍ନି ଆରୁଭ ହରିପଦମ୍, ଏବଂ ସେ ହରିପଦମ୍ ଯେଉଁ ଭଗବାନଙ୍କ ଧାମ ରହିଛି ଧ୍ରୁବଲୋକ, ସେଇ ଧ୍ରୁବଲୋକକୁ ଯାଇ ପହଞ୍ଚିଗଲେ କି ଭଗବାନ କଥା ଶ୍ରବଣ କରି ସେ ଅନୁସାରେ ସେ କାର୍ଯ୍ୟ କଲେ, ଭଗବାନଙ୍କୁ ଉପାସନା କଲେ, ତେଣୁ ସେ ମଧ୍ୟ ଭଗବାନ ପ୍ରାପ୍ତ ହେଲେ। ତେଣୁ ମୈତ୍ରମୁନିଙ୍କର ଠାରୁ ବିଦୁର ଯେତେବେଳେ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ସେହି ପରମ୍ପରାରେ ଆମେ ଯେତେବେଳେ ଜ୍ଞାନ ପ୍ରାପ୍ତ ହେଉଛେ, ଆମେ ମଧ୍ୟ ମୃତ୍ୟୁ ପାର ହୋଇଯିବା, ଏଥିରେ କୌଣସି ସନ୍ଦେହ ନାହିଁ। ପ୍ରଶ୍ନ ସେ କରିନାହାନ୍ତି, ମୈତ୍ରମୁନି କହୁଛନ୍ତି ନା ଏ ପଏଣ୍ଟଟା କାହିଁକି ଆସିଲା? ଏ ପଏଣ୍ଟଟା ଆସି ପରେ ବର୍ଣ୍ଣନା କରିବେ। ସେଇ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏଇ ଦୁଇଟି ସ୍କନ୍ଧକୁ ମୈତ୍ରମୁନି କହିଛନ୍ତି ବିଦୁରଙ୍କୁ। ତେଣୁ ପରେ ଏଇଟା ବର୍ତ୍ତମାନ ବର୍ଣ୍ଣନା ଚାଲିବ, ମୈତ୍ରମୁନି ବର୍ଣ୍ଣନା କରିବେ ଯେଉଁ ସ୍ୱର୍ଗ ଏବଂ ବିସର୍ଗ, କେମିତି ସୃଷ୍ଟି ହେଉଛି, ବିସ୍ତାର ହେଉଛି, ଏ ବିଷୟରେ ବର୍ଣ୍ଣନା କରାଯାଉଛି। ତେଣୁ ବ୍ରହ୍ମାଙ୍କର ପ୍ରଥମ ପୁତ୍ର ଯିଏକି ଏଇ ସ୍ୱାଙ୍ଗୁମୁହ, ତାଙ୍କର ଯେଉଁ ପୁତ୍ରମାନେ ଅଛନ୍ତି, ତାଙ୍କର ପୁତ୍ର ହେଉଛନ୍ତି ପ୍ରଥମେ ବର୍ଣ୍ଣନା କରିବେ ଦେବୋତ୍ତିଙ୍କ ବିଷୟରେ, ତାପରେ ଆକୃତି, ତାପରେ ପ୍ରସୂତି, ଏମାନେ ସବୁ ବର୍ଣ୍ଣନା କରିସାରିଲା ପରେ ତାପରେ ଉତ୍ତାନପାତଙ୍କ ବିଷୟରେ ବର୍ଣ୍ଣନା କରିବେ, ଏ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରିବେ, ଏବଂ ତାପରେ ପ୍ରିୟବ୍ରତଙ୍କ ବିଷୟରେ ପଞ୍ଚମ ସ୍କନ୍ଧରେ ସୁଖଦେବ ବିଷୟରେ କହିବେ ସେଇଟା। ତେଣୁ ଏଇଟା ପରେ ସେ ବର୍ଣ୍ଣନା କରିବେ, କିନ୍ତୁ ଯେହେତୁ ଏହି ପ୍ରସଙ୍ଗ ଆସିଗଲା ତା ପୂର୍ବ ଶ୍ଳୋକରେ ଯେଉଁ କହିଲେ ମୃତ୍ୟୁ ପାସ ବିଷାଦନି, ଏ ଭଗବାନ କଥା ଯେଉଁ ବିଦୁର ପ୍ରଶ୍ନ ପଚାରିଲେ ଭଗବାନଙ୍କର ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିବା ପାଇଁ, ତେଣୁ ମୈତ୍ରମୁନି କହୁଛନ୍ତି ବିଦୁର ସାଧୁ ପୃଷ୍ଠ